ओम शांति। 12/4/2024 रो साकार महावाक्य। बाबा कहले मिठे बच्चे, बाबांकर स्नेह तो सब पिलामानक प्रति रहिछे, किंतु जेउ माने बाबांकर निर्देश को तुरंत पालन करिथांते सेही पिलामाने बाबांको आकर्षित करिथांते। गुणवान पिलामाने ही बाबांकर स्नेह को आकर्षित करिथांते। प्रश्न, बाबा केउ ठिकाने इछन्ते? उत्तर, समस्तंको फूल भली करी घर को नेइजिबार ठिका एकमात्र बाबा ही नेइछन्ते। बाबांको भली ठिकादार दुनिया रे आउ केही नहन्ते, सिए ही समस्तंकर सद्गति करिबा पई आसुछन्ते। बाबा सेवा बिना रही पारिबे नाही, तेनु पिलामानंकु मध्य सेवा करी प्रमाण देबाकु हेबो। सुनी न सुनला परी होई रहिबा उचित नुहे। ओम शांति। आत्मिक पिता आत्मिक पिलामानंकु बुझाउछन्ते, पिलामाने निजको आत्मा निश्चय करिबस। एही कथा एकमात्र बाबा ही बुझाउछन्ते, अन्य केही मनुष्य काहाकु बुझाई पारिबे नाही। निजको आत्मा निश्चय कर, एही शिक्षा बाबा 5000 वर्ष परे ही आसी देउछन्ते। एकथा केवल तुमे पिलामाने ही जानिछ, काहाकु हेले मध्य जणा नाही जे एहा हेउछि पुरुषोत्तम संगम युग। तुममानंकर एही कथा स्मृतिरे रहिबा उचित जे आमे समस्ते एबे पुरुषोत्तम संगम युगरे अछु। एहा ही हेउछि मनमना भव। बाबा कहुछन्ते मते मने पकाओ, काहेकि ना एबे घरकु फेरि जिबाकु हेबो। 84 जन्म एबे पूरा हेबाकु हेउछि। एबे सतप्रधान अर्थात पवित्र होइ घरकु फेरि जिबाकु हेबो। केही केही तो बाबांकु बिल्कुल मने पकाओ ही नाहन्ते। बाबा तो प्रत्येकंकर पुरुषार्थकु भल भावरे जानिछन्ते। सेमानक मध्यरु मुख्यतः जेउ माने एठारे रहुछन्ते एवं साधारण भावे जेउ माने बाहरे रहुछन्ते, बाबा कहुछन्ते जदि मु एठारे बसी देखुछि किंतु जे मिठा मिठा सेवाधारी संतान अटन्ते सेमानकु मु मने पकाउछि। एमाने केउ प्रकारर फूल, आंक भितरे कण कण गुण रहिछि, ए कथा मध्य देखुछि। केही केही तो एमिति अछन्ति जहांक भितरे किछि भी गुण नाही, तेबे एभले पिलांकु बाबा देखि कण करिवे? बाबा तो चुंबक सदृश विशुद्ध आत्मा अटन्ति, तेणु निश्चित सीए समस्तंकु आकर्षित करिवे। बाबा सबु किछि जानि पारन्ति। बाबा जेपरी तुमको निजर समस्त हिसाब किताब बताउछन्ति, सेहिपरी तुमे माने मध्य तांकु निजर हिसाब किताब बताइबा दरकार। बाबा कहुछन्ति मु तुमको विश्वर मालिक करिबा पई आसीछे, एबे जिए जेमिति पुरुषार्थ करिबो। पुरुषार्थ जहा भी करुछ ताहा बाबांको जणाइबा दरकार। बाबा लेखुछन्ति समस्तंकर वृत्ति कोण ताहा लेखि करि पठाओ, अथवा तांको द्वारा लेखाई करि पठाओ। जिए चतुर बुद्धिमान ब्राह्मणी अटन्ति से सबु लेखि पठान्ति, कोण धंदा करुछन्ति, केते आमदानी करुछन्ति। बाबांक निजर सबुकिछि बताउछन्ति एवं सृष्टिर आदि मध्य अंतर ज्ञान सुनाउछन्ति। बाबा समस्तंक अवस्था को जानिछन्ति। भिन्न भिन्न प्रकार रंग बेरंग फूल अछन्ति ना, बाबा गुटिए गुटिए फूल देखाई ब्रैकेट रे, देख केते सुंदर फूल, एबे देख एथिरे केते सुगंध रहिछे। पुनि जेतेबेले संपूर्ण भावरे प्रस्फुटित होइजिव सेतेबेले तार शोभा बहुत आकर्षणीय लागिव। तुमे माने मध्य एही लक्ष्मीनारायण को भले योग्य होइजिव, तेणु बाबा समस्तंकु देखुछन्ति। एमिति नुहे जे समस्तंकु शक्तिर किरण देउछन्ति, जिए जेमिति होइथान्ति सेमिति अन्य मनकु आकर्षित करिथान्ति। आउ जेउ मनकर कोनोसी गुण नाही से कोन बा आकर्षित करिव, सिए सेठारे माने सत्ययुगरे जाय छोट पद प्राप्त करिवे। बाबा प्रत्येक आत्माकर गुणकु देखुछन्ते एवं स्नेह मध्य करुछन्ते। स्नेहरे आखिरु लुह बाहरी आसिथाए ना, एही सेवाधारी संतान केते सेवा करुछन्ते, आंकु सेवा बिना आराम करिबाकु भले लागे नाही। केही केही तो सेवा करिबा सिखि ही नहन्ते, जोगरे बसु नहन्ते, ज्ञानर धारणा करु नहन्ते। बाबा जानिछन्ते ये के पद पाइबे, केही भी लुचि रही पारिबे नाही। जेउ पिला माने बहुत भल बुद्धिवान अटन्ते, सेवा केन्द्रर दायित्व नेइछन्ते, सेमाने प्रत्येकंकर हिसाब किताब लेखि पठाइबा दरकार, तेबे बाबा जानि पारिबे जे ये केते पुरुषार्थी अटन्ते। बाबा तो हेउछन्ते ज्ञानर सागर, ସିଏ ପିଲାମାନଙ୍କୁ ଜ୍ଞାନ ଦେଉଛନ୍ତି। କିଏ କେତେ ଜ୍ଞାନ ଧାରଣ କରୁଛନ୍ତି, କେତେ ଗୁଣବାନ, ତାହା ତୁରନ୍ତ ଜଣାପଡ଼ି ଯାଉଛି। ବାବାଙ୍କର ସ୍ନେହ ତ ସମସ୍ତଙ୍କ ପ୍ରତି ରହିଛି। ଏହା ଉପରେ ଗୋଟିଏ ଗୀତ ମଧ୍ୟ ରହିଛି, ତେରେ କାଣ୍ଟୁ ସେ ଭି ପ୍ୟାର, ତେରେ ଫୁଲୁ ସେ ଭି ପ୍ୟାର। ସମସ୍ତେ ତ କ୍ରମ ଅନୁସାରେ ଅଛନ୍ତି, ତେବେ ତୁମର ବାବାଙ୍କ ପ୍ରତି କେତେ ସ୍ନେହ ରହିବା ଦରକାର। ବାବା ଯାହା କହୁଛନ୍ତି ତାକୁ ଯଦି ତୁରନ୍ତ ପ୍ରତ୍ୟକ୍ଷରେ କରି ଦେଖାଇବ, ତେବେ ବାବା ଜାଣିଯିବେ ଯେ ବାବାଙ୍କ ପ୍ରତି କେତେ ସ୍ନେହ ଅଛି, ତାଙ୍କୁ ଆକର୍ଷିତ କରିବ। ବାବାଙ୍କର ଆକର୍ଷଣ ଏମିତି ରହିଛି ଯାହାକି ଏକଦମ ଚୁମ୍ବକ ଭଳି ଲାଖିଯିବ, କିନ୍ତୁ ଯଦି କଳଙ୍କ ଛାଡ଼ିନଥିବ ତେବେ ଆକର୍ଷିତ ହୋଇପାରିବ ନାହିଁ। ମୁଁ ଜଣ ଜଣ କରି ସମସ୍ତଙ୍କୁ ଦେଖୁଛି, ବାବାଙ୍କୁ ସେବାଯୋଗ୍ୟ ସନ୍ତାନ ଆବଶ୍ୟକ। ବାବା ତ ସେବା ପାଇଁ ଆସୁଛନ୍ତି, ପତିତକୁ ପାବନ କରୁଛନ୍ତି, ଏକଥା ତୁମେ ଜାଣିଛ। ଦୁନିଆରେ ମନୁଷ୍ୟମାନେ ଜାଣିନାହାନ୍ତି, କାରଣ ଏବେ ତୁମେ ବହୁତ କମ୍ ସଂଖ୍ୟାରେ ଅଛ। ତେବେ ଯେ ପର୍ଯ୍ୟନ୍ତ ମୋ ସହିତ ଯୋଗ ନ ଲଗାଇଛ, ସେ ପର୍ଯ୍ୟନ୍ତ ମୋର ଆକର୍ଷଣ ହୋଇପାରିବ ନାହିଁ। ଏଭଳି ମେହନତ ବହୁତ କମ୍ ପିଲା କରୁଛନ୍ତି। କେତେକ ପିଲା ତ କିଛି ନା କିଛି କାର୍ଯ୍ୟରେ ଏକଦମ ଲାଖି ରହୁଛନ୍ତି, ଏହା ସେଭଳି ସତ୍ସଙ୍ଗ ନୁହେଁ। ଯାହା ଶୁଣିବେ କେବଳ ସତ୍ୟ ସତ କହି ଚାଲିବେ। ସର୍ବଶାସ୍ତ୍ରମୟ ଶିରୋମଣି ଏକମାତ୍ର ଗୀତା ଅଟେ। ଗୀତାରେ ହିଁ ରାଜଯୋଗ ବିଷୟରେ ଉଲ୍ଲେଖ ରହିଛି। ବିଶ୍ୱର ମାଲିକ ତ ବାବା ହିଁ ଅଟନ୍ତି। ମୁଁ ପିଲାମାନଙ୍କୁ କହି ଚାଲିଛି ଯେ ଗୀତାରୁ ହିଁ ପ୍ରଭାବ ବିସ୍ତାର ହେବ, କିନ୍ତୁ ସେତିକି ଶକ୍ତି ମଧ୍ୟ ଥିବା ଦରକାର ନା। ଯୋଗ ବଳର ଧାର ବହୁତ ଭଲ ଥିବା ଦରକାର, ଯେଉଁଥିରେ ବହୁତ ପିଲାମାନେ ଦୁର୍ବଳ ଅଛନ୍ତି। ଏବେ ଆଉ ଅଳ୍ପ ସମୟ ବାକି ଅଛି, କହୁଛନ୍ତି ମିଠରା ଘୁର ତ ଘୁରାଏ, ବ୍ରାକେଟରେ ମୋତେ ସ୍ନେହ କର ତେବେ ମୁଁ ମଧ୍ୟ ସ୍ନେହ କରିବି। ଏହା ହେଉଛି ଆତ୍ମାର ସ୍ନେହ। କେବଳ ଏକମାତ୍ର ବାବାଙ୍କ ସ୍ମୃତିରେ ରୁହ, କାରଣ ଏହି ସ୍ମୃତି ଦ୍ୱାରା ହିଁ ବିକର୍ମ ବିନାଶ ହେବ। କେହି କେହି ତ ବାବାଙ୍କୁ ବିଲକୁଲ ମନେ ପକାଉ ନାହାନ୍ତି। ବାବା ବୁଝାଉଛନ୍ତି ଏଠାରେ ଭକ୍ତିର କଥା ନାହିଁ। ଏହି ବ୍ରହ୍ମ ବାବା ହେଉଛନ୍ତି ଶିବ ବାବାଙ୍କର ରଥ, ଆଙ୍କ ଦ୍ୱାରା ହିଁ ବାବା ପାଠ ପଢ଼ାଉଛନ୍ତି। ଶିବ ବାବା ଏପରି କହୁନାହାନ୍ତି ଯେ ମୋ ପାଦ ଧୋଇ ପିଅ, ବାବା ତ ହାତ ମଧ୍ୟ ଲଗାଇବାକୁ ଦିଅନ୍ତି ନାହିଁ, ଏହା ତ ପାଠପଢ଼ା ଅଟେ। ତେବେ ପାଦ ଛୁଇଁବା ଦ୍ୱାରା କ'ଣ ମିଳିବ? ବାବା ତ ସମସ୍ତଙ୍କର ସଦ୍ଗତି କରୁଛନ୍ତି, ଏକଥା କୁଟିକରେ କେହି ଜଣେ ହିଁ ବୁଝୁଛନ୍ତି। ଯିଏ କଳ୍ପ ପୂର୍ବରୁ ବୁଝିଥିବେ ସେ ହିଁ ବୁଝିବେ। ଭୋଳାନାଥ ବାବା ଆସି ଭୁଳି ଭୁଳି ମାତାମାନଙ୍କୁ ଜ୍ଞାନ ଦେଇ ଉପରକୁ ଉଠାଉଛନ୍ତି। ବାବା ଏକଦମ ମୁକ୍ତି ଜୀବନ ମୁକ୍ତିକୁ ନେଇଯାଉଛନ୍ତି। ବାବା କହୁଛନ୍ତି କେବଳ ବିକାରକୁ ତ୍ୟାଗ କର, ଏହା ଉପରେ ହିଁ ସମସ୍ତ ଗଣ୍ଡଗୋଳ ହେଉଛି। ତେଣୁ ବାବା କହୁଛନ୍ତି ନିଜକୁ ଦେଖ ଯେ ମୋ ଭିତରେ କେଉଁ କେଉଁ ଅବଗୁଣ ରହିଛି। ବ୍ୟବସାୟୀମାନେ ପ୍ରତ୍ୟେକ ଦିନ ନିଜର ଲାଭ କ୍ଷତିର ହିସାବ ଦେଖିଥାନ୍ତି, ତୁମେମାନେ ସେହିଭଳି ନିଜର ହିସାବ ରଖ। ମୁଁ କେତେ ସମୟ ଅତି ସ୍ନେହୀ ବାବା ଯିଏ ଆମକୁ ବିଶ୍ୱର ମାଲିକ କରୁଛନ୍ତି ତାଙ୍କୁ ମନେ ପକାଉଛି। ଯଦି କମ୍ ସମୟ ମନେ ପକାଉଥିବ ତେବେ ନିଜକୁ ଲଜ୍ଜା ଆସିବ ଯେ ମୁଁ ଏଭଳି ବାବାଙ୍କୁ ମନେ ପକାଏ ନାହିଁ। ମୋର ବାବା ସବୁଠାରୁ ଭିନ୍ନ ଏବଂ ଚମତ୍କାରୀ ଅଟନ୍ତି। ସାରା ସୃଷ୍ଟିରେ ସ୍ୱର୍ଗ ମଧ୍ୟ ଆଶ୍ଚର୍ଯ୍ୟଜନକ ଅଟେ। ଦୁନିଆର ମନୁଷ୍ୟ ତ ସ୍ୱର୍ଗକୁ ଲକ୍ଷ ଲକ୍ଷ ବର୍ଷ ବୋଲି କହିଦେଉଛନ୍ତି, କିନ୍ତୁ ତୁମେମାନେ 5000 ବର୍ଷ କହୁଛ, ତେବେ ଏଥିରେ କେତେ ରାତି ଦିନର ପାର୍ଥକ୍ୟ ରହିଛି। ତେବେ ଯିଏ ବହୁତ ପୁରୁଣା ଭକ୍ତ ତାଙ୍କ ପ୍ରତି ବାବା ମଧ୍ୟ ଆକର୍ଷିତ ହେଉଛନ୍ତି, କାରଣ ସିଏ ବହୁତ ଭକ୍ତି କରିଛନ୍ତି ନା। ବ୍ରହ୍ମା ବାବା ଏହି ଜନ୍ମରେ ମଧ୍ୟ ଗୀତା ପଢ଼ୁଥିଲେ ଏବଂ ନାରାୟଣଙ୍କ ଚିତ୍ରକୁ ମଧ୍ୟ ରଖୁଥିଲେ। ଲକ୍ଷ୍ମୀକୁ ଦାସୀପଣିଆରୁ ମୁକ୍ତ କରିଦେଇ କେତେ ଖୁସି ହୋଇଯାଉଥିଲେ, ଯେମିତି କି ମୁଁ ଏହି ଶରୀର ଛାଡ଼ି ଯାଇ ସତ୍ୟଯୁଗରେ ଅନ୍ୟ ଏକ ଶରୀର ନେବି। ସେମିତି ବାବାଙ୍କୁ ମଧ୍ୟ ଖୁସି ରହୁଛି ଯେ ମୁଁ ସେଠାରେ ଯାଇ ରାଜକୁମାର ହେବି। ସିଏ ପିଲାମାନଙ୍କୁ ମଧ୍ୟ ପୁରୁଷାର୍ଥ କରାଉଛନ୍ତି। ତେବେ ବିନା ପୁରୁଷାର୍ଥରେ କିପରି ରାଜକୁମାର ହେବେ? ତୁମେ ମଧ୍ୟ ଯଦି ବାବାଙ୍କୁ ଭଲ ଭାବରେ ମନେ ପକାଇବ ତେବେ ସ୍ୱର୍ଗର ସମ୍ପତ୍ତି ପ୍ରାପ୍ତ କରିବ। କେହି କେହି ନା ପଢ଼ୁଛନ୍ତି ନା ଦୈବ୍ୟ ଗୁଣ ଧାରଣ କରୁଛନ୍ତି, ନିଜର ହିସାବ କିତାବ ହିଁ ରଖୁନାହାନ୍ତି। ଏବେ ହିସାବ କିତାବ ସର୍ବଦା ସେହିମାନେ ରଖିବେ ଯେଉଁମାନଙ୍କୁ ଉଚ୍ଚ ପଦ ଅର୍ଥାତ୍ ଶ୍ରେଷ୍ଠ ପଦ ନେବାର ଥିବ, ନହେଲେ କେବଳ ଦେଖାଣିଆ ଭାବେ କରିବେ। 15-20 ଦିନ ପରେ ଲେଖିବା ହିଁ ଛାଡ଼ି ଦେଇଥାନ୍ତି। ଏଠାରେ ତ ପରୀକ୍ଷା ଆଦି ସବୁ ଗୁପ୍ତ। ପ୍ରତ୍ୟେକଙ୍କର ଯୋଗ୍ୟତାକୁ ବାବା ଜାଣିଛନ୍ତି। ଯଦି ବାବାଙ୍କର କଥାକୁ ତୁରନ୍ତ ମାନିନେବେ, ତେବେ ତାଙ୍କୁ ଆଜ୍ଞାକାରୀ ବିଶ୍ୱସ୍ତ ବୋଲି କୁହାଯିବ। ବାବା କହୁଛନ୍ତି, ଏବେ ପିଲାମାନଙ୍କୁ ବହୁତ କାର୍ଯ୍ୟ କରିବାର ଅଛି। କେତେ କେତେ ଭଲ ଭଲ ପିଲା ମଧ୍ୟ ବାବାଙ୍କୁ ଛାଡ଼ପତ୍ର ଦେଇ ଚାଲିଗଲେ, କିନ୍ତୁ ଶ୍ରୀ ବାବା କାହାକୁ କେବେ ଛାଡ଼ପତ୍ର ଦେବେ ନାହିଁ। ଇଏ ତ ସବୁଠାରୁ ବଡ଼ ଠିକା ନେବା ପାଇଁ ଡ୍ରାମା ଅନୁସାରେ ଆସିଛନ୍ତି। ମୁଁ ହେଉଛି ସବୁଠାରୁ ବଡ଼ ଠିକାଦାର। ସମସ୍ତଙ୍କୁ ଫୁଲ ଭଳି ଗୁଲଗୁଲ ମାନେ ସୁନ୍ଦର କରି ଘରକୁ ନେଇଯିବି। ତୁମେମାନେ ଜାଣିଛ ଯେ ପତିତରୁ ପାବନ କରୁଥିବା ଠିକାଦାର ଏକମାତ୍ର ବାବା ହିଁ ଅଟନ୍ତି। ସିଏ ଏବେ ତୁମ ସମ୍ମୁଖରେ ବସିଛନ୍ତି। କେତେକଙ୍କର ଏହା ଉପରେ ବହୁତ ନିଶ୍ଚୟ ରହିଛି, ଆଉ ଅନ୍ୟ କେତେକଙ୍କର ବିଲକୁଲ ନିଶ୍ଚୟ ନାହିଁ। ଆଜି ଏଠାରେ ଅଛନ୍ତି, କାଲି ଚାଲିଯିବେ। ତାଙ୍କର ସ୍ୱଭାବ ହିଁ ସେହିପରି। ତେବେ ମନ ଭିତରେ ନିଶ୍ଚିନ୍ତ ପଶ୍ଚାତ୍ତାପ ଆସିବ। ଆମେ ବାବାଙ୍କ ପାଖରେ ରହି ବାବାଙ୍କର ହୋଇ କ'ଣ କରୁଛୁ? ଯଦି କିଛି ବି ସେବା କରିବ ନାହିଁ, ତେବେ ତାଙ୍କୁ କ'ଣ ମିଳିବ? ରୁଟି ସେକିବା, ତରକାରୀ ପ୍ରସ୍ତୁତ କରିବା, ଏହା ତ ପୂର୍ବରୁ ମଧ୍ୟ କରୁଥିଲ। ନୂଆ ସେବା କ'ଣ କରିଛ? ସେବାର ପ୍ରମାଣ ଦେବାକୁ ହେବ। କେତେ ଜଣଙ୍କୁ ବାବାଙ୍କର ପରିଚୟ ଦେଲ? ଏହି ଡ୍ରାମା ବହୁତ ଚମତ୍କାର ଭାବେ ତିଆରି ହୋଇଛି। ଯାହା କିଛି ହେଉଛି ତାକୁ ତୁମେ ବାସ୍ତବରେ ଦେଖୁଛ। ଶାସ୍ତ୍ରଗୁଡ଼ିକରେ ତ ଶ୍ରୀକୃଷ୍ଣଙ୍କର ଚରିତ୍ର ଲେଖିଦେଇଛନ୍ତି, କିନ୍ତୁ ଚରିତ୍ର ସବୁ ହେଉଛି ଏକମାତ୍ର ବାବାଙ୍କର। ସେ ହିଁ ସମସ୍ତଙ୍କର ସଦ୍ଗତି କରୁଛନ୍ତି। ଆଙ୍କ ପରି ଚରିତ୍ର ଆଉ କାହାର ହୋଇପାରିବ ନାହିଁ। ଚରିତ୍ର ତ କିଛି ଭଲ ହୋଇଥିବା ଦରକାର। ବାକି ହରଣ କରି ନେଇଯିବା, ଚୋରି କରିବା, ଏହା କୌଣସି ଚରିତ୍ର ନୁହେଁ। ସମସ୍ତଙ୍କର ସଦ୍ଗତି ଦାତା ହେଉଛନ୍ତି ଏକମାତ୍ର ବାବା। ସିଏ କଳ୍ପ କଳ୍ପ ଆସି ସ୍ୱର୍ଗର ସ୍ଥାପନା କରିଥାନ୍ତି। ଏଥିରେ ଲକ୍ଷ ଲକ୍ଷ ବର୍ଷର କୌଣସି କଥା ହିଁ ନାହିଁ। ବର୍ତ୍ତମାନ ପିଲାମାନଙ୍କୁ ଛି ଛି ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବାକୁ ପଡ଼ିବ, ନଚେତ କି ପଦ ପାଇବ? ପ୍ରିୟତମ ବାବା, ତୁମ ଭିତରେ ଗୁଣ ଦେଖିଲେ ତ ଆକର୍ଷିତ ହେବେ ନା? ତେବେ ସେମାନଙ୍କ ପ୍ରତି ଆକର୍ଷିତ ହେବେ ଯେଉଁମାନେ ତାଙ୍କର ସେବା କରୁଥିବେ। ଯେଉଁମାନେ କିଛି ସେବା କରୁନାହାନ୍ତି ସେମାନେ କେଉଁ କାମର? ଏହି କଥାଗୁଡ଼ିକୁ ବହୁତ ଭଲ ଭାବରେ ବୁଝିବାକୁ ହେବ। ବାବା ବୁଝାଉଛନ୍ତି, ତୁମେ ହେଉଛ ମହାନ ଭାଗ୍ୟଶାଳୀ। ତୁମ ସଦୃଶ ଭାଗ୍ୟଶାଳୀ ଆଉ କେହି ବି ନାହାନ୍ତି। ଯଦିଓ ତୁମେ ସ୍ୱର୍ଗକୁ ଯିବ, ସେଥିପାଇଁ ଉଚ୍ଚ ପ୍ରାରବ୍ଧ ଜମା କରିବା ଉଚିତ। ଏହା ହେଉଛି କଳ୍ପ କଳ୍ପାନ୍ତରର କଥା। ଧୀରେ ଧୀରେ ପଦ ମଧ୍ୟ କମି କମି ଯାଏ, ତେବେ ଏଥିରେ ଖୁସି ହେବା ଉଚିତ ନୁହେଁ ଯେ ଯାହା ମିଳିଲା ତାହା ଠିକ୍। ତୁମକୁ ପୁରୁଷାର୍ଥ ବହୁତ ଭଲ ଭାବରେ କରିବାକୁ ହେବ, ସେବାର ପ୍ରମାଣ ଦେବାକୁ ହେବ। କେତେ ଜଣକୁ ନିଜ ସମାନ କରିଛ? ତୁମର ପ୍ରଜା କେଉଁଠି ଅଛନ୍ତି? ଏହିସବୁ ସେବାର ପ୍ରମାଣ ଦେବା ଦରକାର। ବାବା ଶିକ୍ଷକ ହୋଇ ସମସ୍ତଙ୍କୁ ପୁରୁଷାର୍ଥ କରାଉଛନ୍ତି, କିନ୍ତୁ କେତେକଙ୍କର ଭାଗ୍ୟରେ ହିଁ ନାହିଁ। ସବୁଠାରୁ ବଡ଼ ଆଶୀର୍ବାଦ ହେଲା ବାବା ନିଜର ଶାନ୍ତିଧାମ ଦେଶକୁ ଛାଡ଼ି ଏହି ପତିତ ଦୁନିଆ ଏବଂ ପତିତ ଶରୀରରେ ଆସୁଛନ୍ତି। ନଚେତ ତୁମକୁ ରଚୟିତା ଏବଂ ରଚନାର ଜ୍ଞାନ କିଏ ଶୁଣାଇବେ? ଏକଥା ମଧ୍ୟ କାହାରି ବୁଦ୍ଧିରେ ଆସୁନାହିଁ ଯେ ସତ୍ୟଯୁଗରେ ରାମରାଜ୍ୟ ଏବଂ କଳିଯୁଗରେ ରାବଣ ରାଜ୍ୟ ହେଉଛି। ରାମରାଜ୍ୟରେ ଗୋଟିଏ ରାଜ୍ୟ ଥିଲା, କିନ୍ତୁ ରାବଣ ରାଜ୍ୟରେ ଅନେକ ରାଜ୍ୟ ରହିଛି। ସେଥିପାଇଁ ତୁମେ ଲୋକମାନଙ୍କୁ ପଚାରୁଛ ଯେ ତୁମେ ନର୍କବାସୀ ନା ସ୍ୱର୍ଗବାସୀ, କିନ୍ତୁ ମଣିଷମାନେ ଏହା ବୁଝିପାରୁ ନାହାନ୍ତି ଯେ ସେମାନେ ବର୍ତ୍ତମାନ କେଉଁଠି ଅଛନ୍ତି। ଏହା ହେଉଛି କଣ୍ଟାର ଜଙ୍ଗଲ, ତାହା ହେଉଛି ଫୁଲର ବଗିଚା। ଏବେ ତୁମକୁ ମାତା ପିତା ଏବଂ ଅନ୍ୟାନ୍ୟ ସନ୍ତାନମାନଙ୍କୁ ଅନୁସରଣ କରିବାକୁ ହେବ, ତେବେ ଯାଇ ଉଚ୍ଚ ହୋଇପାରିବ। ବାବା ତ ବହୁତ ବୁଝାଉଛନ୍ତି, କିନ୍ତୁ କେହି ବୁଝିଲାବାଲା ହୋଇଥିଲେ ହିଁ ବୁଝିବେ। କେହି କେହି ସନ୍ତାନ ଶୁଣିବା ପରେ ଭଲ ଭାବରେ ବିଚାର ସାଗର ମନ୍ଥନ କରିଥାନ୍ତି, କିନ୍ତୁ ଆଉ କେହି କେହି ତ ଶୁଣି ନ ଶୁଣିଲା ଭଳି ରହିଯାଉଛନ୍ତି। ସବୁଆଡ଼େ ଲେଖା ହୋଇଛି ଶ୍ରୀ ବାବା ୟାଦ ହେ ବ୍ରାକେଟରେ ଶ୍ରୀ ବାବାଙ୍କର ସ୍ମୃତିରେ ଅଛନ୍ତି, ତେବେ ସମ୍ପତ୍ତି ମଧ୍ୟ ନିଶ୍ଚିତ ସ୍ମୃତିରେ ଆସିବ। ଦୈବୀ ଗୁଣ ଥିଲେ ହିଁ ଦେବତା ହୋଇପାରିବ। ଯଦି କ୍ରୋଧ ଥିବ, ଆସୁରୀ ଅବଗୁଣ ଥିବ, ତେବେ ଉଚ୍ଚ ପଦ ପ୍ରାପ୍ତ କରିପାରିବ ନାହିଁ। ସତ୍ୟଯୁଗରେ ପାଞ୍ଚ ବିକାର ରୂପୀ ଭୂତ ନଥାଏ, ସେଠାରେ ରାବଣ ହିଁ ନାହିଁ। ତେଣୁ ରାବଣର ଭୂତ କେଉଁଠାରୁ ଆସିବ? ଦେହ ଅଭିମାନ, କାମ, କ୍ରୋଧ ଏସବୁ ହେଉଛି ବଡ଼ ବଡ଼ ଭୂତ। ଏଗୁଡ଼ିକୁ ବାହାର କରିବାର ଗୋଟିଏ ଗୋଟିଏ ହିଁ ଉପାୟ ରହିଛି, ତାହା ହେଉଛି ବାବାଙ୍କର ସ୍ମୃତି। ବାବାଙ୍କ ସ୍ମୃତିରେ ରହିବା ଦ୍ୱାରା ହିଁ ସବୁ ଭୂତ ଛାଡ଼ି ପଳାଇଯିବ। ଆଚ୍ଛା, ମିଠା ମିଠା ଶିଖିଲ ଧାଏ ସନ୍ତାନମାନଙ୍କ ପ୍ରତି ମାତପିତା ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ରାତ୍ରି କ୍ଲାସ। ଅନେକ ପିଲାଙ୍କର ଇଚ୍ଛା ହେଉଛି ମୁଁ ମଧ୍ୟ ଅନ୍ୟମାନଙ୍କୁ ନିଜ ସମ୍ମାନ କରିବାର ସେବା କରିବି, ନିଜର ପ୍ରଜା ତିଆରି କରିବି, ଯେମିତି ଆମର ଅନ୍ୟ ଭାଇମାନେ ସେବା କରୁଛନ୍ତି ସେମିତି ମୁଁ ମଧ୍ୟ କରିବି। ଏଥିରେ ମାତାମାନେ ତ ଅଧିକ ସଂଖ୍ୟାରେ ଅଛନ୍ତି, ଜ୍ଞାନର କଳସ ମଧ୍ୟ ତାଙ୍କମାନଙ୍କ ଉପରେ ରଖାଯାଇଛି। ବାକି ଏହା ତ ହେଉଛି ପ୍ରବୃତ୍ତି ମାର୍ଗ, ଏଥିରେ ସ୍ତ୍ରୀ ପୁରୁଷ ଉଭୟ ଦରକାର ନା? ବାବା ପଚାରୁଛନ୍ତି ତୁମର କେତୋଟି ସନ୍ତାନ ଅଛନ୍ତି, ବାବା ଦେଖୁଛନ୍ତି ସେମାନେ ଠିକ୍ ଉତ୍ତର ଦେଉଛନ୍ତି, କହୁଛନ୍ତି ପାଞ୍ଚ ଲୌକିକ ସନ୍ତାନ ଆଉ ଜଣେ ଶିବାବା। କେହି କେହି ତ କେବଳ କଥାରେ କହିଦେଉଛନ୍ତି, କେହି କେହି ପୁଣି ବାବାଙ୍କୁ ବାସ୍ତବରେ ନିଜର ସନ୍ତାନ କରୁଛନ୍ତି। ତେବେ ଯେଉଁମାନେ ବାବାଙ୍କୁ ନିଜର ଉତ୍ତରାଧିକାରୀ କରୁଛନ୍ତି ସେହିମାନେ ବିଜୟମାଳାରେ ଗୁନ୍ଥା ହେବେ। ଯିଏ ପ୍ରକୃତ ଉତ୍ତରାଧିକାରୀ କରୁଛନ୍ତି ସିଏ ନିଜେ ମଧ୍ୟ ଉତ୍ତରାଧିକାରୀ ହେଉଛନ୍ତି। ସଚି ଦିଲପର ସାହେବ ରାଜି। ବାକି ଅନ୍ୟ ସମସ୍ତେ ତ କେବଳ କଥାରେ କହିଦେଉଛନ୍ତି, ବର୍ତ୍ତମାନ ପାରଲୌକିକ ପିତା ହିଁ ସମସ୍ତଙ୍କୁ ସମ୍ପତ୍ତି ଦେଉଛନ୍ତି। ସେଥିପାଇଁ ତାଙ୍କର ସ୍ମୃତିରେ ରହିବାକୁ ହେବ ଯାହାଙ୍କ ଠାରୁ ହିଁ ଏକୋଇଶ ଜନ୍ମର ସମ୍ପତ୍ତି ମିଳୁଛି। ବୁଦ୍ଧିରେ ଏହି ଜ୍ଞାନ ରହିଛି ଯେ ଏସବୁ କିଛି ତ ରହିବାର ନାହିଁ। ବାବା ପ୍ରତ୍ୟେକଙ୍କର ଅବସ୍ଥାକୁ ଦେଖୁଛନ୍ତି କି ଇଏ ପ୍ରକୃତ ଉତ୍ତରାଧିକାରୀ କରିଛନ୍ତି ନା ଉତ୍ତରାଧିକାରୀ କରିବାର ବିଚାର କରୁଛନ୍ତି। ଉତ୍ତରାଧିକାରୀ କରିବାର ଅର୍ଥକୁ ଭଲ ଭାବରେ ବୁଝୁଛନ୍ତି। ଆଉ ଅନେକ ଅଛନ୍ତି ଯିଏକି ବୁଝୁଥିଲେ ମଧ୍ୟ ନିଜର ଉତ୍ତରାଧିକାରୀ କରିପାରୁନାହାନ୍ତି, କାହିଁକି ନା ମାୟାର କବଳରେ ଅଛନ୍ତି। ବର୍ତ୍ତମାନ ସମୟରେ ଈଶ୍ୱରଙ୍କ ଛତ୍ରଛାୟାରେ ରହିବେ ନଚେତ ମାୟାର ଛତ୍ରଛାୟାରେ ରହିବେ। ଯେଉଁମାନେ ଈଶ୍ୱରଙ୍କ ବଶବର୍ତ୍ତୀ ହୋଇଥିବେ ସେମାନେ ବାବାଙ୍କୁ ନିଜର ଉତ୍ତରାଧିକାରୀ କରିନେବେ। ମାଳା ଆଠଟିର ବି ହେଉଛି ଏବଂ ଶହେ ଆଠର ବି ହେଉଛି। ତେବେ ଆଠର ମାଳାରେ ଯେଉଁମାନେ ଆସୁଥିବେ ସେମାନେ ତ ବହୁତ ଚମତ୍କାର କରୁଥିବେ, ବାବାଙ୍କୁ ନିଜର ପ୍ରକୃତ ଉତ୍ତରାଧିକାରୀ କରୁଥିବେ। ଯଦିଓ ଉତ୍ତରାଧିକାରୀ କରୁଛନ୍ତି କିନ୍ତୁ ନିଜେ ତ ତାଙ୍କଠାରୁ ସମ୍ପତ୍ତି ମଧ୍ୟ ନେଉଛନ୍ତି। ତେଣୁ ବାବାଙ୍କୁ ଉତ୍ତରାଧିକାରୀ କରୁଥିବା ଶ୍ରେଷ୍ଠ ଆତ୍ମାମାନଙ୍କର କର୍ମ ମଧ୍ୟ ସେହିଭଳି ଶ୍ରେଷ୍ଠ ହୋଇଥିବ, କୌଣସି ବିକର୍ମ ହେଉନଥିବ। ଯେତେ ସବୁ ବିକାର ଅଛି ସେସବୁ ବିକର୍ମ ଅଟେ ନା? ବାବାଙ୍କୁ ଛାଡ଼ି ଯଦି ଅନ୍ୟ କାହାକୁ ମନେ ପକାଇବ ତେବେ ଏହା ମଧ୍ୟ ବିକର୍ମ ହେଲା। ବାବା ଅର୍ଥାତ୍ ବାବା ବାବା ବ୍ରହ୍ମାଙ୍କ ମୁଖ ଦ୍ୱାରା କହୁଛନ୍ତି କେବଳ ମୋତେ ମନେ ପକାଅ, ତେବେ ଏହା ତାଙ୍କର ନିର୍ଦ୍ଦେଶ ହେଲା ନା? ତେଣୁ ତାଙ୍କୁ ମନେ ପକାଇବା ଏଥିରେ ହିଁ ବହୁତ ମେହନତ ଲାଗୁଛି। ଯଦି ଏକମାତ୍ର ପିତାଙ୍କୁ ମନେ ପକାଇବ ତେବେ ମାୟା ଏତେ ହଇରାଣ କରିବ ନାହିଁ। ତେବେ ମାୟା ମଧ୍ୟ ବହୁତ ଶକ୍ତିଶାଳୀ, ତୁମେ ବୁଝିପାରୁଛ ଯେ ମାୟା ବଡ଼ ବଡ଼ ବିକର୍ମ କରାଇ ଦେଉଛି, ବଡ଼ ବଡ଼ ମହାରଥୀମାନଙ୍କୁ ମଧ୍ୟ ତଳେ ପକାଇ ଚିତ୍ କରିଦେଉଛି। ଦିନକୁ ଦିନ ସେବାକେନ୍ଦ୍ର ଗୁଡ଼ିକର ବୃଦ୍ଧି ହୋଇଚାଲିବ, ଗୀତା ପାଠଶାଳା ଅଥବା ମ୍ୟୁଜିୟମ ଖୋଲି ଚାଲିବ, ସେତେବେଳେ ସାରା ଦୁନିଆର ମଣିଷମାନେ ବାବାଙ୍କ କଥାକୁ ବି ମାନିବେ ଏବଂ ବ୍ରହ୍ମାଙ୍କ କଥାକୁ ମଧ୍ୟ ମାନିବେ। ବ୍ରହ୍ମାକୁ ହିଁ ପ୍ରଜାପିତା କୁହାଯାଏ, ଆତ୍ମାମାନଙ୍କୁ ତ ପ୍ରଜା କୁହାଯାଏ ନାହିଁ। ତେବେ ମନୁଷ୍ୟ ସୃଷ୍ଟି କିଏ ରଚନା କରୁଛନ୍ତି? ଯଦି ପ୍ରଜାପିତା ବ୍ରହ୍ମାଙ୍କର ନାମ ହିଁ ଆସୁଛି ତେବେ ଇଏ ସାକାର ହେଲେ ଏବଂ ଶିବାବା ହେଲେ ନିରାକାର, ସେ ତ ଅନାଦି। ଏହି ବ୍ରହ୍ମାଙ୍କୁ ମଧ୍ୟ ଅନାଦି କୁହାଯିବ, ତେବେ ଉଭୟଙ୍କର ନାମ ସବୁଠାରୁ ଶ୍ରେଷ୍ଠ ହେଲା ନା? ଇଏ ହେଲେ ଆତ୍ମିକ ପିତା, ସିଏ ହେଲେ ପ୍ରଜାପିତା, ଉଭୟ ବସି ତୁମକୁ ପାଠ ପଢ଼ାଉଛନ୍ତି। ତେବେ ଏହା କେତେ ଉଚ୍ଚ ପାଠପଢ଼ା ହେଲା! ପିଲାମାନଙ୍କର କେତେ ନିଶା ଚଢ଼ି ରହିବା ଦରକାର, ଖୁସି କେତେ ରହିବା ଦରକାର, କିନ୍ତୁ ମାୟା ସେହି ନିଶା ବା ଖୁସିରେ ରହିବାକୁ ଦେଉନାହିଁ। ଯଦି ବିଦ୍ୟାର୍ଥୀମାନେ ଏହିଭଳି ବିଚାର ସାଗର ମନ୍ଥନ କରିଚାଲିବେ ତେବେ ବହୁତ ସେବା ମଧ୍ୟ କରିପାରିବେ। ଖୁସି ମଧ୍ୟ ରହିପାରିବ। କିନ୍ତୁ ସେଥିପାଇଁ ଏବେ ଆହୁରି ସମୟ ବାକି ଅଛି। ଯେତେବେଳେ କର୍ମାତୀତ ଅବସ୍ଥା ହୋଇଯିବ ସେତେବେଳେ ଖୁସି ମଧ୍ୟ ରହିବ। ଆଚ୍ଛା, ଆତ୍ମିକ ସନ୍ତାନମାନଙ୍କ ପ୍ରତି ଆତ୍ମିକ ବାପଦାଦାଙ୍କର ସ୍ନେହଭରା ସ୍ମୃତି ଏବଂ ଶୁଭରାତ୍ରୀ। ଆଚ୍ଛା, ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ପ୍ରତିଦିନ ରାତିରେ ନିଜର ହିସାବ କିତାବ ଦେଖ ଯେ ଅତି ମିଠା ବାବାଙ୍କୁ ସାରାଦିନ ଭିତରେ ମୁଁ କେତେ ସମୟ ମନେ ପକାଇଛି। ନିଜର ପ୍ରଚାର କରିବା ପାଇଁ ହିସାବ ରଖିବାର ନାହିଁ, ଗୁପ୍ତ ପୁରୁଷାର୍ଥ କରିବାର ଅଛି। ଦୁଇ ନମ୍ବର, ବାବା ଯାହା ସବୁ ଶୁଣାଉଛନ୍ତି ତାହା ଉପରେ ବିଚାର ସାଗର ମନ୍ଥନ କରିବାକୁ ହେବ, ସେବା କରି ପ୍ରମାଣ ଦେବାକୁ ହେବ, ଶୁଣି ନ ଶୁଣିବା ପରି ରହିବାକୁ ରହିବାର ନାହିଁ। ନିଜ ଭିତରେ ଯଦି କିଛି ଆସୁରୀ ଅବଗୁଣ ରହିଛି ତେବେ ତାକୁ ଯାଞ୍ଚ କରି ବାହାର କରିଦେବାର ଅଛି। ବରଦାନ, ବୈରାଗ୍ୟ ବୃତ୍ତି ଦ୍ୱାରା ଏହି ଅସାର ସଂସାର ପ୍ରତି ଅନାସକ୍ତ ରହୁଥିବା ସଚ୍ଚା ରାଜ ଋଷି ଭାବ। ରାଜ ଋଷି ଅର୍ଥାତ୍ ରାଜକାର୍ଯ୍ୟ କରୁଥିଲେ ମଧ୍ୟ ବେହଦର ବୈରାଗୀ, ଦେହ ଏବଂ ଦେହର ପୁରୁଣା ଦୁନିଆ ପ୍ରତି ଟିକେ ବି ମୋହ ନଥିବ, କାହିଁକି ନା ସେମାନଙ୍କୁ ଜଣା ଅଛି ଯେ ଏହି ପୁରୁଣା ଦୁନିଆ ଅସାର ଅଟେ, ଏଥିରେ କୌଣସି ସାର ନାହିଁ। ଏହି ଅସାର ସଂସାର ଭିତରେ ଆମକୁ ବ୍ରାହ୍ମଣ ଜୀବନର ଶ୍ରେଷ୍ଠ ସଂସାର ମିଳିଗଲା, ସେଥିପାଇଁ ସେହି ସଂସାର ପ୍ରତି ବେହଦର ବୈରାଗ୍ୟ ବୃତ୍ତି ରଖ, ଅର୍ଥାତ୍ କୌଣସି ପ୍ରକାର ମୋହ ରଖ ନାହିଁ। ଯେତେବେଳେ କାହା ପ୍ରତି ମୋହ ରଖିବା ବା ଢଳି ପଡ଼ିବା ନଥିବ ସେତେବେଳେ କୁହାଯିବ ରାଜ ଋଷି ବା ତପସ୍ୱୀ। ସ୍ଲୋଗାନ, ଯୁକ୍ତିଯୁକ୍ତ ବାଣୀ ତାକୁ କୁହାଯିବ ଯାହା ମଧୁର ଏବଂ ଶୁଭ ଭାବନା ସମ୍ପନ୍ନ ହୋଇଥିବ। ଆଚ୍ଛା, ଓମ୍ ଶାନ୍ତି।